ନମସ୍କାର, ମୁଁ ବାଲି ନାୟକ କହୁଛି, 19 ନମ୍ବର ୱାର୍ଡ ଶାସ୍ତ୍ରୀଗଡ଼ ସବର ସାହିରୁ। ଆମର ଏଠି ଡ୍ରେନ୍ ର ଅସୁବିଧା ରହୁଛି, ବର୍ଷା ଦିନେ ଡ୍ରେନ୍ ପାଣି ଚୌକ ହେଇକି ରାସ୍ତା ଉପରେ ପାଣି ଗଳେ ଆସୁଛି, ସେଇ ପାଣି ଗୁଡା ଘର ଭିତରେ ପଳେଇ ଆସୁଛି। ଯେହେତୁ ଛୋଟ ଛୁଆ ସବୁ ରହୁଛନ୍ତି, ଯିବା ଆସିବା କରୁଛନ୍ତି, ବୟସ୍କ ବ୍ୟକ୍ତିମାନେ ରହୁଛନ୍ତି, ସେମାନେ ଠିକ ସେ ଯିବା ଆସିବା କରିପାରୁନାହାନ୍ତି, ଦେହ ହାତ ରୋଗରେ ପଡୁଛନ୍ତି, ଚର୍ମ ରୋଗ ବି ବହୁତ ବାହାରୁଛି। ତା ପାଇଁ ଯଦି ଆପଣ କିଛି ବ୍ୟବସ୍ଥା କରନ୍ତେ, ଡ୍ରେନ୍ କୁ ଯଦି ଟିକେ ସଫା କରି ଦିଅନ୍ତେ, ତାହେଲେ ହୁଏତ ଡ୍ରେନ୍ ପାଣି ଆଉ ଓଭରଫ୍ଲୋ ନ କରିକି ବାହାରକୁ ନ ଆସନ୍ତା। ତା ପାଇଁ ଟିକେ ପଦକ୍ଷେପ ନେବା ନିହାତି ଜରୁରୀ।